एकादशाध्याय सूत उवाच।
आत्मा साखी
नाथ नाथ तु अम्भर देव मानवी अगोचर तोर बदन नारायण प्रेम हसित निरीक्षण से मुख देखु तोर देहे सर्व सौंदर्य जही रहे जेबे सुहृद देखिबारे गुरु नगर मधुपुरे इच्छारे करु तु गमन तोते न देखि आम्भ मन क्षणक कोटि युग मणे रजनी दिवस न जाने कोटि नयन प्राणी बही कि करे रवि जेबे नाही तोहर प्रसन्न बदन अखिल ताप विमोचन चिर प्रवासे तान देखि आम्भ जीवन बड़ दुखी हे मंत जन मुख शुणी आनंद मने चक्र पाणी अमृत लोचने अनाई पूरे प्रवेश भाव ग्राही सात वंश मिली सबद शुभे कुशस्थली रक्षित निज तुल्य बणे पाताल जेहे नाग बणे मत मतंग अश्वखर रथ सकट बहुतर पदाति बल अप्रमित धामन्ति बीरे जुथ जुथ चलन्ते मुख राव गुण पाताले जेहे नाग बण चित्र सोहे सुंदर पथ मन मोहे मार्जित मार्ग द्वारे द्वारे सिंचा कुसुम गंधनी रे गृह मानंक प्रति द्वारे दधि अक्षत फल भरे पूर्ण कलश धूप दीपे जय सबद नाना रूपे कृष्णर जेते कानंदन हर से उ ଗୋବିନ୍ଦ ଦେଖି ପୁରା ଜନ ସମ୍ଭ୍ରମେଶ। ସକାଳ ଯୁବତୀ ଦୂର ଗୋବିନ୍ଦ ମୁଖ ଦେଖି ଉଠିଲେ ଆସନ ପେଖି କିଆ ଦେବା ପଟାନ୍ତର ଚକରେ ଯେହେ ନିଶାକର ବିଡ଼େ ଆଲିଙ୍ଗନ କରି ପୁଣି କୃଷ୍ଣର ପାଶେ ମିଳି ପୁତ୍ରାଦି ଦ୍ୱାରା କୋଳ କରି ଲୋତକେ ପୂରିତ ନୟନ ଯଦ୍ୟପି ପାଇଲେ କାନ୍ତେ ତଥାପି କୃଷ୍ଣ ପାଦ ଗତେ ଅତି ପିରତି ନବନ ସ୍ୱାମୀ ଚରଣେ କଲେ ଭାବ ନ ଛାଡ଼ଇ ଅତି ଭୋଳା ଏହି ପ୍ରକାରେ ନ ରହରି ଛଳେ ଧରଣୀ ଭରା ହରି ଉଭାରି ସଂହାରିଲେ ରଣୀ କଳି ଭିଆଇ ନାରାୟଣ ଅନଳେ ଜିହ୍ନେ ସମୀରଣ ନାସିଲେ ଅହଙ୍କାର ବାଦେ ବିମାନେ ବସି ନିରାୟୁ ବଞ୍ଚଇ ପତ୍ନୀ ବସ ହୋଇ ପତ୍ନୀର ଭାବ ପ୍ରେମ ରଙ୍ଗେ ଯନ୍ତ୍ରିତ ମୋହନ ନଙ୍ଗେ କୃଷ୍ଣର ଯେତେ ନାରୀ ଗଣ ସୁନ୍ଦରେ ମୋହନ୍ତି ମଦନ ସ୍ୱଭାବେ ପ୍ରେମ ଛନ୍ଦେ ରସେ ନିତ୍ୟ ସେବନ୍ତି କୃଷ୍ଣ ପାସେ ବିବିଧ ଲିଙ୍ଗନ ଦେଇ ତା ମନ ନ ପାରିଲେ ମୋହି ଏ ଜୀବ ଲୋକ କାହୁ ଜାଣେ ଆପଣ ତୁଲ୍ୟ ପ୍ରାୟ ମଣି କାହୁ ପାରିବେ ବସ କରି ନିର୍ଲେପ ପ୍ରଭୁ ନରହରି ସେ ହରି ଚରଣ କମଳେ ସୁଜନେ ଚିନ୍ତା ଧ୍ୟାନ ବଳେ କହଇ ଦାସ ଜଗନ୍ନାଥ ପ୍ରଥମ ସନ୍ଧେ ଭାଗବତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ୍ୟଂ ସଂହିତାୟଂ ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଶ୍ରୀକୃଷ୍ଣ ଦ୍ୱାରକା ପ୍ରବେଶ ନାମ ଏକାଦଶ ଅଧ୍ୟାୟ।